ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ଆସନ୍ତାକାଲି 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଆସନରେ ହେବ ମତଦାନ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ମତଦାନ କରିବେ 62 ଲକ୍ଷରୁ ଅଧିକ ମତଦାତା। ପ୍ରକୃତ ପ୍ରଗତି କ'ଣ ତାହା ଭାରତ ବିଶ୍ୱବାସୀଙ୍କୁ ଦେଖାଇଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୀବନରେ ମା'ର ଭୂମିକାକୁ ସ୍କରଣ ପୂର୍ବକ ଆଜି ସାରା ବିଶ୍ୱରେ ପାଳିତ ହେଉଛି ମାତୃଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା। ଆସନ୍ତାକାଲି 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଲୋକସଭା ଆସନରେ ମତଦାନ ହେବ। ଆନ୍ଧ୍ରପ୍ରଦେଶର 25ଟି, ତେଲଙ୍ଗାନାର 17, ଉତ୍ତରପ୍ରଦେଶର 13, ମହାରାଷ୍ଟ୍ରର 11, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର 8ଟି ଲେଖାଏଁ ଆସନ, ବିହାର 5ଟି, ଝାଡ଼ଖଣ୍ଡ ଓ ଓଡ଼ିଶାର 4ଟି ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର 1ଟି ଆସନରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମୋଟ 1,717 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରାୟତଃ ଅନେକ ସ୍ଥାନରେ 7:00 ଭୋଟ୍ ଗ୍ରହଣ ଆରମ୍ଭ ହୋଇ 5:00 ପର୍ଯ୍ୟନ୍ତ ହେବାକୁ ଥିବାବେଳେ କେତେକ କ୍ଷେତ୍ରରେ ନିର୍ବାଚନ ଆୟୋଗ ଏହି ସମୟସୀମାକୁ 1 ଘଣ୍ଟା ବୃଦ୍ଧି କରିଛନ୍ତି। ଦେଶର ଚତୁର୍ଥ ପର୍ଯ୍ୟାୟ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର 4ଟି ଲୋକସଭା ଆସନ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହି ଆସନ ଅନ୍ତର୍ଗତ 28ଟି ବିଧାନସଭା ଆସନରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଆସନ ପାଇଁ 37 ଜଣ ଓ 28ଟି ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତକାଲି ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ସେ କହିଛନ୍ତି
ଆମର ପାର୍ଲାମେଣ୍ଟ ପାଇଁ 4ଟା ପାର୍ଲାମେଣ୍ଟ କନ୍ଷ୍ଟିଚୁଏନ୍ସି ପାଇଁ 37 ଜଣ କ୍ୟାଣ୍ଡିଡେଟ୍ କଣ୍ଟେଷ୍ଟ କରୁଛନ୍ତି। କୋରାପୁଟରୁ 11 ଜଣ, ନବରଙ୍ଗପୁରରୁ 4 ଜଣ, କଳାହାଣ୍ଡିରୁ 11 ଜଣ, ବ୍ରହ୍ମପୁରରୁ ଏବଂ ଆମର ଏଇ ଯେଉଁ 7,303 ପୋଲିଂ ଷ୍ଟେସନ ରହିବ ସେଥିରୁ ପ୍ରାୟ 60% ପୋଲିଂ ଷ୍ଟେସନରୁ ଲାଇଭ୍ ୱେବକାଷ୍ଟିଂ କରାଯିବ।
ଏହି ପର୍ଯ୍ୟାୟରେ 4ଟି ସଂସଦୀୟ କ୍ଷେତ୍ରର 62,87,222 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି 7,289 ବୁଥ୍ ସ୍ଥାପନ ସହ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ସଖୀ ବୁଥ୍ ସ୍ଥାପନ କରାଯାଇଛି। ଏ ସମ୍ପର୍କରେ ଆମ କଳାହାଣ୍ଡି ସମ୍ଭାଦଦାତା କହନ୍ତି
କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି। କଳାହାଣ୍ଡିର ଗୋଟିଏ ଲୋକସଭା ଏବଂ 7ଟି ବିଧାନସଭା ଭବାନୀପାଟଣା, ଧର୍ମଗଡ଼, ଲାଞ୍ଜିଗଡ଼, ନର୍ଲା, ଜୁନାଗଡ଼, ନୂଆପଡ଼ା ଓ ଖରିଆର ପାଇଁ ଭୋଟ ଗ୍ରହଣ କରାଯିବ। ଗତକାଲି ଏବଂ ଆଜି ଏହି 7ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିଜାଇଡିଂ ଓ ପୁଲିଂ ଅଫିସର ଓ କର୍ମଚାରୀମାନେ ଭିଭିପ୍ୟାଟ୍ ଓ ଆନୁଷଙ୍ଗିକ ସାମଗ୍ରୀ ନିଜ ନିଜ ମତଦାନ କେନ୍ଦ୍ରକୁ ନେଇକି ଯାଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ମୋଟ 1,412 ବୁଥ୍ ରହିଥିବାବେଳେ 140 ଗୋଟି ସମ୍ବେଦନଶୀଳ ବୁଥ୍ ରହିଛି, ସେଥିରୁ 135ଟି ମାଓପ୍ରବଣ ଚିହ୍ନଟ କରାଯାଇଛି। ଏହି ବୁଥ୍ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ଜଣାପଡ଼ିଛି। ସମ୍ବେଦନଶୀଳ ବୁଥ୍ରେ ସିସିଟିଭି ଓ ୱେବ୍କାଷ୍ଟ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ଜିଲ୍ଲାର 135ଟି ସଖୀ ବୁଥ୍ କରାଯାଇଛି, ସେଥିରେ କେବଳ ମହିଳାମାନେ ନିର୍ବାଚନ କାର୍ଯ୍ୟ ତୁଳାଇବେ। ଆକାଶବାଣୀ ପାଇଁ କଳାହାଣ୍ଡିରୁ ସୁନୀଲ କୁମାର ପାଢ଼ୀ।
ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଝାଡ଼ଖଣ୍ଡର 4ଟି ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ 7:00 ପର୍ଯ୍ୟନ୍ତ ମତଦାନ ହେବ। ଆସନ୍ତାକାଲି ପାଲାମୁ, ଖୁଣ୍ଟି, ସିଂଭୂମ୍, ଲୋହରଦଗା ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଖୁଣ୍ଟି, ସିଂଭୂମ୍ ଓ ଲୋହରଦଗା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ ହୋଇଥିବାବେଳେ ପାଲାମୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ 64,58,000 ଅଧିକ ଭୋଟର ଅଛନ୍ତି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର କହିଛନ୍ତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି 5:30 ମକ୍ ପୋଲ୍ ଆରମ୍ଭ ହେବ। ଏହାପରେ 7:00 ମତଦାନ ଆରମ୍ଭ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ତଃରାଜ୍ୟ ସୀମାକୁ ସିଲ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ସମସ୍ତ 175 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। 175 ବିଧାନସଭା ଆସନ ପାଇଁ ରଣାଙ୍ଗନକୁ ଓହ୍ଲାଇଥିବା 2,386 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପାଖାପାଖି 4,14,00,000 ଭୋଟର। ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଯୋଗୁଁ ଗ୍ରୀଷ୍ମ ପ୍ରବାହର ତୀବ୍ରତା ହ୍ରାସ ପାଇଥିବାରୁ ଆସନ୍ତାକାଲି ଅଧିକ ମତଦାନ ହେବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି କହିଛନ୍ତି ଗତ 10 ବର୍ଷ ମଧ୍ୟରେ ତାଙ୍କ ସରକାର ଗରିବମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ଉନ୍ନତିର ସୁଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ ଦେଇଛନ୍ତି। ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାରରେ ଶ୍ରୀ ମୋଦି କହିଛନ୍ତି ପ୍ରକୃତ ପ୍ରଗତି କ'ଣ ତାହା ଭାରତ ବିଶ୍ୱବାସୀଙ୍କୁ ଦେଖାଇଛି। ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସଫଳ ହେବା ପାଇଁ ଆବଶ୍ୟକ ଉପକରଣ ପ୍ରଦାନ କରିବା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି ଗତ 10 ବର୍ଷରେ ଦେଶର 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଯାଇପାରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ବେକାରୀ ହାର ବିଶ୍ୱରେ ସର୍ବନିମ୍ନ। କୋଟି କୋଟି ଲୋକ ମୁଦ୍ରା ଋଣର ଲାଭକୁ ପ୍ରଥମଥର ପାଇଁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ବ୍ୟବହାର କରିବା ସହ ଏକ ସୁଦୃଢ଼ ଅର୍ଥନୀତି ଗଠନ କରିଛନ୍ତି। ମଣିଷ ଜୀବନରେ ମା'ର ଭୂମିକା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସମାଜ ଗଠନରେ ଏବଂ ଏକ ସୁନ୍ଦର ସମ୍ପର୍କର ନିଦର୍ଶନ ଭାବରେ ମା' ସବୁବେଳେ ପୂଜନୀୟା ଓ ଚିରବନ୍ଦନୀୟା। ଏହାକୁ ସ୍କରଣପୂର୍ବକ ଆଜି ସାରା ବିଶ୍ୱରେ ପାଳିତ ହେଉଛି ମାତୃଦିବସ। ଏହା ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାର ପାଳନ କରାଯାଏ। ନାଗାଲ୍ୟାଣ୍ଡରେ ମାତୃଦିବସକୁ ଧନ୍ୟବାଦ ଓ କୃତଜ୍ଞତାର ସହ ପାଳନ କରାଯାଏ। ସବୁ ବୟସର ଲୋକମାନେ ଫୁଲ, କାର୍ଡ, ଚକୋଲେଟ୍ କିମ୍ବା ଉପହାର ଦେଇ ମା'ଙ୍କ ପ୍ରତି ନିଜର ଭଲ ପାଇବା ଓ ସମ୍ମାନ ପ୍ରକାଶ କରିଥାନ୍ତି। ସେମାନେ ମା'ଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ହେବା ପାଇଁ ଭଗବାନଙ୍କ ନିକଟରେ ମଧ୍ୟ ପ୍ରାର୍ଥନା କରିଥାନ୍ତି। ମା'ଙ୍କୁ ସମର୍ପିତ କରିବା ପାଇଁ ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ମାତୃଦିବସ ପାଳନ କରାଯାଉଛି। 1908 ମସିହାରେ ପ୍ରଥମଥର ପାଇଁ ମାତୃଦିବସ ପାଳନ କରାଯାଇଥିଲା। ଆନ୍ନା ଜାଭିସ୍ ଆମେରିକାର ପଶ୍ଚିମ ଭର୍ଜିନିଆର ଗ୍ରାଫ୍ଟନ୍ସ୍ଥିତ ଆଣ୍ଡ୍ରିଉସ୍ ମେଥଡିଷ୍ଟ ଚର୍ଚ୍ଚରେ ତାଙ୍କ ମା'ଙ୍କ ପାଇଁ ଏକ ସ୍କାରକୀ ଆୟୋଜନ କରିଥିଲେ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆଡିଟିଭ୍ ମାନୁଫ୍ୟାକ୍ଚରିଂ ଟେକ୍ନୋଲୋଜି ମାଧ୍ୟମରେ ନିର୍ମିତ ନୂତନ ତରଳ ରକେଟ୍ ଇଞ୍ଜିନ୍ର ସଫଳ ପରୀକ୍ଷଣ କରିଛି। ତାମିଲନାଡୁର ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରପଲ୍ସନ୍ କମ୍ପ୍ଲେକ୍ସରେ ଗତ 9 ତାରିଖରେ ଏହି ସଫଳ ପରୀକ୍ଷଣ ହୋଇଛି। ଏହି ନୂତନ ପୁନଃ ଡିଜାଇନ୍ ହୋଇଥିବା PS-4 ଇଞ୍ଜିନ୍ରେ 14 ଯନ୍ତ୍ରାଂଶ ବଦଳରେ ଗୋଟିଏ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି। ଏହାଦ୍ୱାରା ଇଞ୍ଜିନ୍ ପିଛା କଞ୍ଚାମାଲ ବ୍ୟବହାର ଯଥେଷ୍ଟ ପରିମାଣରେ ହ୍ରାସ ପାଇବ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବାହିନୀ ଜମ୍ମୁର ଏକ ଜନବହୁଳ ଜିଲ୍ଲାର ନିକଟସ୍ଥ ଜଙ୍ଗଲରୁ ଏକ ଆତଙ୍କବାଦୀ ଆଶ୍ରୟସ୍ଥଳୀ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଜବତ କରିଛି। ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ପୁଲିସ୍ର ମିଳିତ ଯବାନମାନେ କୋଟବୁଧନ ଜଙ୍ଗଲରେ ସର୍ଚ୍ଚ ଆଣ୍ଡ କଡନ୍ ଅପରେସନ୍ ବେଳେ ଏହି ଆଶ୍ରୟସ୍ଥଳୀ ଠାବ କରିଥିଲେ। ଆଜି ସକାଳେ ମୋହର ଅଞ୍ଚଳରେ ସେନା 1 କିଲୋ ବିସ୍ଫୋରକ ପାଉଡର, 7 ବିସ୍ଫୋରକ ଓ ସୁରକ୍ଷା ସାମଗ୍ରୀ ଜବତ କରିଛି। ଓଡ଼ିଶାରେ ବହୁଦିନ ଧରି ଗ୍ରୀଷ୍ମପ୍ରବାହ ଜାରି ରହିବା ପରେ ଗତ ରାତିରେ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତକାଲି ରାତିରେ ଭୁବନେଶ୍ୱରରେ 76.8 ମିଲିମିଟର ବର୍ଷା ହୋଇଥିବା ବେଳେ ପାରାଦୀପରେ 51.4 ମିଲିମିଟର ବର୍ଷା ହୋଇଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ବଜ୍ରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇଠାରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟା 7:30 ବେଙ୍ଗାଲୁରୁଠାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 18 ରନ୍ରେ ପରାସ୍ତ କରିଥିଲା। ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ଆସନ୍ତାକାଲି 9 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଆସନରେ ହେବ ମତଦାନ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ମତଦାନ କରିବେ 62 ଲକ୍ଷରୁ ଅଧିକ ମତଦାତା। ପ୍ରକୃତ ପ୍ରଗତି କ'ଣ ତାହା ଭାରତ ବିଶ୍ୱବାସୀଙ୍କୁ ଦେଖାଇଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୀବନରେ ମା'ର ଭୂମିକାକୁ ସ୍କରଣ ପୂର୍ବକ ଆଜି ସାରା ବିଶ୍ୱରେ ପାଳିତ ହେଉଛି ମାତୃଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।